ଓମ୍ ଶାନ୍ତି। ଆଜିର ସାକାର ମହାବାକ୍ୟ 2 ଏପ୍ରିଲ 2024 ମଧୁର ସନ୍ତାନ ମାନେ, ଏହା ବାବାଙ୍କର ବିଚିତ୍ର ଦୋକାନ ଅଟେ, ଯେଉଁଠି ସବୁ ପ୍ରକାରର ଜିନିଷ ମିଳିଥାଏ। ସେହି ଦୋକାନର ତୁମେମାନେ ହିଁ ମାଲିକଟ। ପ୍ରଶ୍ନ, ଏହି ବିଚିତ୍ର ଦୋକାନୀଙ୍କର କେହି ବି ନକଲ କରିପାରିବେ ନାହିଁ କାହିଁକି? ଉତ୍ତର, କାହିଁକି ନା ସେ ନିଜେ ହିଁ ସର୍ବସମ୍ପତ୍ତିର ଭଣ୍ଡାର ଅଟନ୍ତି। ଜ୍ଞାନ, ସୁଖ, ଶାନ୍ତି, ପବିତ୍ରତା ସବୁଥିରେ ସାଗର ଅଟନ୍ତି। ତେଣୁ ଯାହାକୁ ଯାହା ଦରକାର ତାହା ଏଇଠାରେ ମିଳିପାରିବ। ନିବୃତ୍ତି ମାର୍ଗୀଙ୍କ ପାଖରେ ଏହି ଜିନିଷ ସବୁ ମିଳିପାରିବ ନାହିଁ। କେହି ବି ନିଜକୁ ବାବାଙ୍କ ସମାନ ସାଗର କହିପାରିବେ ନାହିଁ। ଗୀତା ତୁମ୍ହି ପାକେ ହମ୍ନି, ଓମ୍ ଶାନ୍ତି। ଏବେ ପିଲାମାନେ ଅବିନାଶୀ ପିତାଙ୍କ ସମ୍ମୁଖରେ ବସିଛନ୍ତି। ଏହାଙ୍କୁ ବେହଦର ପିତା ମଧ୍ୟ କୁହାଯିବ ଏବଂ ବେହଦର ଦାଦା ଜେଜେବାପା ମଧ୍ୟ କୁହାଯିବ। ବେହଦର ପିଲାମାନେ ବସିଛନ୍ତି ଏବଂ ବାପା ବେହଦର ଜ୍ଞାନ ଦେଉଛନ୍ତି। ହଦର କଥା ସବୁ ଏବେ ସମାପ୍ତ ହୋଇଗଲା। ଏବେ ବାପାଙ୍କ ଠାରୁ ବେହଦର ସମ୍ପତ୍ତି ନେବାର ଅଛି। ଏହା ହିଁ ଏକମାତ୍ର ଦୋକାନ। ମନୁଷ୍ୟମାନଙ୍କୁ ଜଣା ନାହିଁ ଯେ ଆମେ କଣ ଚାହୁଁଛୁ। ବେହଦ ପିତାଙ୍କର ଦୋକାନ ତ ବହୁତ ବଡ଼। ତାଙ୍କୁ କୁହାଯାଏ ସୁଖର ସାଗର, ପବିତ୍ରତାର ସାଗର, ଆନନ୍ଦର ସାଗର, ଜ୍ଞାନର ସାଗର। କେହି କେହି ଦୋକାନୀ ଥାନ୍ତି, ତାଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାରର ଜିନିଷ ଥାଏ। ତେବେ ଇଏ ହେଲେ ବେହଦର ପିତା। ଏହାଙ୍କ ପାଖରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଜିନିଷ ଅଛି। କଣ କଣ ଅଛି? ବାପା ଜ୍ଞାନର ସାଗର, ସୁଖର, ଶାନ୍ତିର ସାଗର ଅଟନ୍ତି। ତାଙ୍କ ପାଖରେ ଏହି ଆଶ୍ଚର୍ଯ୍ୟଜନକ ଅଲୌକିକ ଜିନିଷ ଅଛି। ପୁଣି ଗାୟନ ମଧ୍ୟ କରାଯାଉଛି ସୁଖକର୍ତ୍ତା। ଏହା ହିଁ ଏକମାତ୍ର ଦୋକାନ, ଆଉ ତ କାହାର ଏଭଳି ଦୋକାନ ନାହିଁ। ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କ ପାଖରେ କଣ ଜିନିଷ ଅଛି? କିଛି ବି ନାହିଁ। ସବୁଠାରୁ ଶ୍ରେଷ୍ଠ ଜିନିଷ ବାବାଙ୍କ ପାଖରେ ଅଛି। ସେଥିପାଇଁ ତାଙ୍କର ମହିମା ଗାୟନ ହେଉଛି। ତୁମେବ ମାତଶ୍ଚ ପିତା, ଏହିଭଳି ମହିମା କେବେ କାହାର ଗାୟନ ହୁଏ ନାହିଁ। ମନୁଷ୍ୟ ଶାନ୍ତି ପାଇଁ ଚତୁର୍ଦିଗରେ ଘୁରି ବୁଲୁଛନ୍ତି। କାହାକୁ ଔଷଧ ଦରକାର, କାହାକୁ ଆଉ କଣ ଦରକାର, ତାହା ସବୁ ହେଲା ହଦର ଦୋକାନ। ସାରା ଦୁନିଆରେ ସମସ୍ତଙ୍କ ପାଖରେ ବିନାଶୀ ଜିନିଷ ଅଛି। ଇଏ ଏକମାତ୍ର ପିତା ଯାହାଙ୍କ ପାଖରେ ଅବିନାଶୀ ଜିନିଷ ଅଛି, ସେଥିପାଇଁ ତାଙ୍କର ମହିମା ମଧ୍ୟ ଗାଉଛନ୍ତି। ପତିତ ପାବନ ମୁକ୍ତିଦାତା ଜ୍ଞାନର ସାଗର, ଆନନ୍ଦର ସାଗର ଅଟନ୍ତି। ଏହା ସବୁ ହେଲା ଭେରାଇଟି ସାମଗ୍ରୀ। ଯଦି ଏହାର ତାଲିକା ଲେଖିବା ତେବେ ବହୁତ ହୋଇଯିବ। ଯେଉଁ ବାବାଙ୍କ ପାଖରେ ଏହିସବୁ ଜିନିଷ ଅଛି, ତାଙ୍କର ପିଲାମାନଙ୍କର ମଧ୍ୟ ସେସବୁ ଜିନିଷ ଉପରେ ଅଧିକାର ଅଛି। କିନ୍ତୁ ଏକଥା ବୁଦ୍ଧିରେ ଆସୁନାହିଁ ଯେବେ ଏହିଭଳି ପିତାଙ୍କର ଆମେ ସନ୍ତାନ, ତେବେ ପିତାଙ୍କର ଜିନିଷ ଉପରେ ଆମେ ମାଲିକ ହେବା ଦରକାର। ବାବା ଆସୁଛନ୍ତି ମଧ୍ୟ ଭାରତକୁ। ବାବାଙ୍କ ପାଖରେ ଯେଉଁ ସବୁ ଜିନିଷ ଅଛି, ସେ ନିଶ୍ଚିନ୍ତ ସାଥିରେ ନେଇ ଆସିବେ। ତାଙ୍କ ପାଖକୁ ଆଣିବା ପାଇଁ ତ ତୁମେ ଯାଇପାରିବ ନାହିଁ। ବାବା କହୁଛନ୍ତି ମୋତେ ଆସିବାକୁ ପଡ଼ିଥାଏ। କଳ୍ପ କଳ୍ପ କଳ୍ପର ସଙ୍ଗମ ଯୁଗରେ ମୁଁ ଆସି ତୁମକୁ ସବୁ ଜିନିଷ ଦେଇଯାଉଛି। ମୁଁ ତୁମକୁ ଯେଉଁ ଜିନିଷ ସବୁ ଦେଉଛି, ତାହା ଆଉ କେବେ ମିଳିପାରିବ ନାହିଁ। ଅଧା କଳ୍ପ ପାଇଁ ତୁମର ସବୁ ଭଣ୍ଡାର ଭରପୁର ହୋଇଯାଉଛି। ଏଭଳି କୌଣସି ଅପ୍ରାପ୍ତ ବସ୍ତୁ ରହୁନାହିଁ ଯାହା ପାଇଁ ପୁଣି ଡାକିବାକୁ ପଡ଼ିବ। ଡ୍ରାମା ପ୍ଲାନ ଅନୁସାରେ ତୁମେ ସମସ୍ତେ ସମ୍ପତ୍ତି ନେବା ପରେ ପୁଣି ଧୀରେ ଧୀରେ 84 ଜନ୍ମର ସିଡ଼ିରେ ତଳକୁ ଖସିଥାଅ। ପୁନର୍ଜନ୍ମ ମଧ୍ୟ ନିଶ୍ଚିନ୍ତ ନେବାକୁ ପଡ଼ିବ। 84 ଜନ୍ମ ମଧ୍ୟ ନେବାକୁ ପଡ଼ିବ। ସମସ୍ତେ 84 ଚକ୍ର କହିଥାନ୍ତି, କିନ୍ତୁ ଅର୍ଥ ବୁଝି ନାହାନ୍ତି। 84 ପରିବର୍ତ୍ତେ 84 ଲକ୍ଷ ଜନ୍ମ କହି ଦେଉଛନ୍ତି। ମାୟା ଭୁଲ କରାଇ ଦେଉଛି। ଏହି କଥା ଏବେ ତୁମେ ବୁଝୁଛ, ପୁଣି ତ ଏହା ସବୁ ତୁମେ ଭୁଲିଯିବ। ଏହି ସମୟରେ ସର୍ବପ୍ରାପ୍ତି କରୁଛ ଓ ସତ୍ୟ ଯୁଗରେ ରାଜତ୍ୱ କରୁଛ। କିନ୍ତୁ ଦେବୀ ଦେବତାମାନଙ୍କୁ ଏକଥା ଜଣାପଡ଼େ ନାହିଁ ଯେ ଏହି ରାଜତ୍ୱ ଆମକୁ କିଏ ଦେଲେ। ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ କେବେ ଥିଲା? ସ୍ୱର୍ଗ ସୁଖର ଗାୟନ ମଧ୍ୟ ହେଉଛି। ବାବା ତ ସବୁ ପ୍ରକାରର ସୁଖ ଦେଉଛନ୍ତି, ଏହାଠାରୁ ଅଧିକ କୌଣସି ସୁଖ ନାହିଁ। ପୁଣି ସେହି ସୁଖ ମଧ୍ୟ ପ୍ରାୟ ଲୋପ ହୋଇଯାଏ। ଅଧା କଳ୍ପ ପରେ ରାବଣ ଆସି ସବୁ ସୁଖ ଛଡ଼ାଇ ନେଇଥାଏ। ଯଦି କେହି କାହା ଉପରେ କ୍ରୋଧ କରେ, ଏକଥା କୁହାଯାଏ ଯେ ତାର ବୁଦ୍ଧି ବିବେକ ହିଁ ସମାପ୍ତ ହୋଇଗଲାଣି। ତୁମେମାନେ ମଧ୍ୟ ଯେଉଁଭଳି ସର୍ବଗୁଣ ସମ୍ପନ୍ନ ଷୋଳ କଳା ସମ୍ପୂର୍ଣ୍ଣ ଥିଲା, ସେହି କଳା ସମାପ୍ତ ହୋଇଗଲାଣି। ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହାର ବି ଏତେ ମହିମା ନାହିଁ। କୁହାଯାଏ ନା, ପଇସା ଥିଲେ ଲାଡକାନା ପାକିସ୍ତାନର ଗୋଟିଏ ଦର୍ଶନୀୟ ସ୍ଥାନ ବୁଲି ଆସ। ତୁମେ ବିଚାର କରେ ଯେ ସ୍ୱର୍ଗରେ କେତେ ଅସରନ୍ତି ଧନ ସମ୍ପତ୍ତି ଥିଲା, ଏବେ କଣ ସେସବୁ ଅଛି? ସବୁକିଛି ହଜି ଯାଇଛି। ଯେହେତୁ ସେମାନେ ଧର୍ମଭ୍ରଷ୍ଟ କର୍ମଭ୍ରଷ୍ଟ ହୋଇଯାଇଥାନ୍ତି, ତେଣୁ ଧନ ସମ୍ପତ୍ତି ମଧ୍ୟ ସବୁ ସମାପ୍ତ ହୋଇଯାଏ, ପୁଣି ତଳକୁ ଖସିବାକୁ ଲାଗନ୍ତି। ବାପା କହୁଛନ୍ତି, ତୁମକୁ ଏତେ ଧନ ଦେଇଥିଲି, ତୁମକୁ ହୀରା ଫଳି ମଧ୍ୟ କରିଥିଲି, ପୁଣି ତୁମେ ସବୁ ଧନ ସମ୍ପତ୍ତି କଣ କଲ? ଏବେ ପୁଣି ବାପା କହୁଛନ୍ତି, ନିଜର ସମ୍ପତ୍ତିକୁ ନିଜେ ପୁରୁଷାର୍ଥ କରି ନେଇଯାଅ। ତୁମେ ଜାଣିଛ ଯେ ବାପା ଆମକୁ ପୁଣି ସ୍ୱର୍ଗର ବାସା ହିଁ ଦେଉଛନ୍ତି ଏବଂ କହୁଛନ୍ତି, ହେ ପିଲାମାନେ ମୋତେ ମନେ ପକାଅ, ତେବେ ତୁମ ଉପରେ ଯେଉଁ କଳଙ୍କୀ ଲାଗିଛି ତାହା ଛାଡ଼ିଯିବ। ପିଲାମାନେ କହୁଛନ୍ତି, ବାପା ଆମେ ଭୁଲି ଯାଉଛୁ, ଏହା କିପରି କଥା? କନ୍ୟା ଯେତେବେଳେ ବିବାହ କରିଥାଏ ତେବେ ସେ କଣ ପତିକୁ କେବେ ଭୁଲି ଯାଏ କି? ପିଲାମାନେ କେବେ ତାଙ୍କର ପିତାଙ୍କୁ ଭୁଲି ଯାଆନ୍ତି କି? ବାବା ତ ଦାତା ଅଟନ୍ତି, ଯେହେତୁ ପିଲାମାନଙ୍କୁ ସମ୍ପତ୍ତି ନେବାର ଅଛି ତେଣୁ ନିଶ୍ଚିନ୍ତ ମନେ ପକାଇବାକୁ ହେବ। ବାପା ବୁଝାଉଛନ୍ତି, ମଧୁର ସନ୍ତାନ ମାନେ ଯଦି ବାବାଙ୍କ ସ୍ମୃତିରେ ରହିବ ତେବେ ବିକର୍ମ ବିନାଶ ହେବ, ଏହା ବିନା ଆଉ କୌଣସି ଉପାୟ ନାହିଁ। ଭକ୍ତି ମାର୍ଗରେ ତୀର୍ଥଯାତ୍ରା, ଗଙ୍ଗା ସ୍ନାନ ଆଦି ଯାହା କିଛି କରିଆସିଛ, ତାହାଦ୍ୱାରା ସିଡ଼ିରେ ତଳକୁ ହିଁ ଖସି ଖସି ଆସିଛ, ଉପରକୁ ତ ଚଢ଼ିବାର ଉପାୟ ନାହିଁ। ସମସ୍ତଙ୍କର ଖସିବାର କଳା ହିଁ ନିର୍ଦ୍ଧାରିତ ହୋଇ ରହିଛି। ସେମାନେ ଯାହା କହିଥାନ୍ତି ଯେ ଅମୁକ ମୁକ୍ତି ପାଇଗଲା, କିନ୍ତୁ ସେମାନେ ମିଥ୍ୟା କହିଥାନ୍ତି। କେହି ବି ଡ୍ରାମା ମଝିରେ ଫେରିଯାଇ ପାରିବେ ନାହିଁ। ବାବା ଆସିଛନ୍ତି ତୁମକୁ ଷୋଳ କଳା ସମ୍ପୂର୍ଣ୍ଣ କରିବା ପାଇଁ। ତୁମେ ହିଁ ଗାଉଥିଲ ଯେ ମୋ ଭଳି ଗୁଣହୀନ ଭିତରେ କୌଣସି ବି ଗୁଣ ନାହିଁ। ଏବେ ତୁମେ ଜାଣୁଛ ଯେ ବାବା ଆସି ଗୁଣବାନ କରୁଛନ୍ତି। ଆମେମାନେ ହିଁ ଗୁଣବାନ ପୂଜ୍ୟ ଥିଲୁ, ଆମେ ହିଁ ସମ୍ପତ୍ତି ନେଇଥିଲେ ଯାହାକୁ 5000 ବର୍ଷ ହୋଇଗଲାଣି। ବାବା ମଧ୍ୟ କହୁଛନ୍ତି ଯେ ମୁଁ ତୁମକୁ ସମ୍ପତ୍ତି ଦେଇ ଯାଇଥିଲି। ଶିବ ଜୟନ୍ତୀ, ରକ୍ଷାବନ୍ଧନ, ଦଶହରା ଆଦି ପର୍ବ ପାଳନ କରୁଛନ୍ତି, କିନ୍ତୁ ସେ ବିଷୟରେ କିଛି ଜାଣିନାହାନ୍ତି, ସବୁକିଛି ଭୁଲି ଯାଇଛନ୍ତି। ପୁଣି ବାବା ଆସି ମନେ ପକାଇ ଦେଉଛନ୍ତି, ତୁମେମାନେ ହିଁ ମାଲିକ ଥିଲ, ପୁଣି ତୁମେମାନେ ହିଁ ରାଜ୍ୟ ଭାଗ୍ୟ ହରାଇଛ। ବାବା ବୁଝାଉଛନ୍ତି, ଏବେ ଏହି ସାରା ଦୁନିଆ ପୁରୁଣା ଜିନ୍ନ ଶିନ୍ନ ଅଟେ, ଦୁନିଆ ତ ଗୋଟିଏ, ଏହି ଭାରତ ନୂଆ ଥିଲା ଏବେ ପୁରୁଣା ହୋଇଯାଇଛି। ସ୍ୱର୍ଗରେ ସର୍ବଦା ସୁଖ ରହିଥାଏ, ପୁଣି ଦ୍ୱାପର ଠାରୁ ଯେତେବେଳେ ଦୁଃଖ ଆରମ୍ଭ ହୁଏ ସେତେବେଳେ ଏହିସବୁ ବେଦଶାସ୍ତ୍ର ଆଦି ତିଆରି ହୁଏ। ଭକ୍ତି କରି କରି ଯେତେବେଳେ ଭକ୍ତି ପୂର୍ଣ୍ଣ ହେବ ତେବେ ତ ଭଗବାନ ଆସିବେ ନା? ବ୍ରହ୍ମାଙ୍କର ଦିନ, ବ୍ରହ୍ମାଙ୍କର ରାତି ଅଧା ଅଧା ହୋଇଥିବ ନା? ଜ୍ଞାନ ହେଲା ଦିନ, ଭକ୍ତି ହେଲା ରାତି। ସେମାନେ ତ କଳ୍ପର ଆୟୁଷ ଓଲଟା ପାଲଟା କରିଦେଇଛନ୍ତି। ତେଣୁ ପ୍ରଥମେ ତୁମେ ସମସ୍ତଙ୍କୁ ବାବାଙ୍କର ମହିମା ଶୁଣାଅ। ବାବା ଜ୍ଞାନର ସାଗର, ଶାନ୍ତିର ସାଗର ଅଟନ୍ତି। ଶ୍ରୀକୃଷ୍ଣଙ୍କୁ କଣ କହିପାରିବା ଯେ ନିରାକାର, ପତିତ ପାବନ, ସୁଖର ସାଗର? ନା, ତାଙ୍କର ମହିମା ହିଁ ଅଲଗା। ରାତି ଦିନର ଫରକ ଅଛି। ଶିବଙ୍କୁ ହିଁ ବାବା କହିଥାନ୍ତି, ଶ୍ରୀକୃଷ୍ଣ ବାବା ଅକ୍ଷର ଶୋଭା ପାଉନାହିଁ, ଏହା କେତେ ବଡ଼ ଭୁଲ। ପୁଣି ଛୋଟ ଛୋଟ ଭୁଲ କରି କରି ବାବାଙ୍କୁ 100% ଭୁଲି ଗଲେଣି। ବାବା କହୁଛନ୍ତି ସନ୍ନ୍ୟାସୀ ମାନଙ୍କ ଠାରୁ କେବେ ହେଲେ ଏହି ସଉଦା ମିଳିପାରିବ ନାହିଁ। ସେମାନେ ନିବୃତ୍ତି ମାର୍ଗରେ ହିଁ ଅଟନ୍ତି, ତୁମେ ହେଲ ପ୍ରବୃତ୍ତି ମାର୍ଗୀ। ତୁମେମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲ, ନିର୍ବିକାରୀ ଦୁନିଆ ଥିଲା, ଏହା ହେଲା ବିକାରୀ ଦୁନିଆ। କହୁଛନ୍ତି ସତ୍ୟଯୁଗରେ କଣ ସନ୍ତାନ ଜନ୍ମ ହୁଅନ୍ତି ନାହିଁ, ସେଠାରେ ମଧ୍ୟ ବିକାର ଥିଲା ନା। ଆରେ ସିଏ ତ ହେଲା ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ। ସମ୍ପୂର୍ଣ୍ଣ ନିର୍ବିକାରୀ ଦେବତା ପୁଣି ବିକାରୀ କିପରି ହୋଇପାରିବେ? ସତ୍ୟ ଯୁଗରେ ଏତେ ସବୁ ମନୁଷ୍ୟ ରହିବେ, ଏହା କିପରି ସମ୍ଭବ? ସେଠାରେ କଣ ଏତେ ମନୁଷ୍ୟ ଥାନ୍ତି? ସେତେବେଳେ ଭାରତ ବ୍ୟତୀତ ଆଉ କୌଣସି ରାଷ୍ଟ୍ର ନଥିବ। ତେଣୁ ସେମାନେ କହୁଛନ୍ତି ଆମେ ଏଇ କଥା ଗ୍ରହଣ କରିପାରୁ ନାହୁଁ। ଦୁନିଆ ତ ସଦା ସର୍ବଦା ଭରପୁର ହୋଇ ରହିଥାଏ, କିଛି ବି ବୁଝିପାରୁ ନାହାନ୍ତି। ବାପା ବୁଝାଉଛନ୍ତି ଯେ ଭାରତ ସୁବର୍ଣ୍ଣ ଯୁଗ ଥିଲା, ଏବେ ତ କଳିଯୁଗ, ସମସ୍ତେ ପଥର ବୁଦ୍ଧି ଅଟନ୍ତି। ଏବେ ତୁମେ ପିଲାମାନେ ଡ୍ରାମାକୁ ବୁଝିଗଲଣି। ଗାନ୍ଧୀ ଇତ୍ୟାଦି ସମସ୍ତେ ରାମରାଜ୍ୟ ଚାହୁଁଥିଲେ। ଶାସ୍ତ୍ରରେ ବର୍ଣ୍ଣନା ଅଛି ମହାଭାରତ ଲଢେଇ ଲାଗିଲା, ଖେଳ ସମାପ୍ତ, ପୁଣି ତାପରେ କଣ ହେଲା କିଛି ବି ଦେଖାଇ ନାହାନ୍ତି। ବାବା ଆସି ଏଇ କଥା ବୁଝାଉଛନ୍ତି, ଏହା ତ ବିଲକୁଲ ସହଜ ଅଟେ। ଶିବ ଜୟନ୍ତୀ ପାଳନ କରୁଛନ୍ତି, ତେବେ ନିଶ୍ଚିନ୍ତ ଶିବ ବାବା ଆସୁଛନ୍ତି। ସିଏ ହେଲେ ସ୍ୱର୍ଗର ରଚୟିତା, ଈଶ୍ୱର ପିତା, ତେଣୁ ନିଶ୍ଚିନ୍ତ ସ୍ୱର୍ଗର ଗେଟ୍ ଖୋଲିବା ପାଇଁ ଆସିବେ। ଆସିବେ ମଧ୍ୟ ସେତେବେଳେ ଯେତେବେଳେ ନର୍କ ଦୁନିଆ ଥିବ। ସ୍ୱର୍ଗର ଦ୍ୱାର ଖୋଲି ନର୍କର ଦ୍ୱାର ବନ୍ଦ କରିଦେବେ। ଯଦି ସ୍ୱର୍ଗର ଦ୍ୱାର ଖୋଲିଯିବ, ତେବେ ନିଶ୍ଚିନ୍ତ ସମସ୍ତେ ସ୍ୱର୍ଗକୁ ହିଁ ଆସିବେ। ଏହି ସବୁ କଥା କୌଣସି କଷ୍ଟକର କଥା ନୁହେଁ, ସବୁ ମହିମା କେବଳ ଏକା ବାବାଙ୍କର ହିଁ ଅଟେ। ଶିବ ବାବାଙ୍କର ଗୋଟିଏ ମାତ୍ର ଦୋକାନ, ସିଏ ହେଲେ ବେହୋଦର ପିତା। ବେହୋଦର ବାବାଙ୍କ ଦ୍ୱାରା ଭାରତକୁ ସ୍ୱର୍ଗର ସୁଖ ମିଳୁଛି। ବେହୋଦର ପିତା ସ୍ୱର୍ଗ ସ୍ଥାପନ କରୁଛନ୍ତି। ନିଶ୍ଚିନ୍ତ ଭାବରେ ସ୍ୱର୍ଗରେ ବେହୋଦର ସୁଖ ଥିଲା, ତେବେ ଆମେ ପୁଣି ନର୍କରେ କାହିଁକି ପଡିଛୁ, ଏ କଥା କେହି ବି ଜାଣି ନାହାନ୍ତି। ବାପା ବୁଝାଉଛନ୍ତି ଯେ ତୁମେମାନେ ହିଁ ଥିଲା, ପୁଣି ତୁମେମାନେ ହିଁ ତଳକୁ ଖସି ଆସିଛ। ଦେବତାମାନଙ୍କୁ ହିଁ 84 ଜନ୍ମ ନେବାକୁ ପଡିଥାଏ, ଏବେ ପୁଣି ସେଇମାନେ ହିଁ ପତିତ ହୋଇଯାଇଛନ୍ତି। ସେଇମାନଙ୍କୁ ହିଁ ପୁଣି ପବିତ୍ର ହେବାର ଅଛି। ଯେପରି ବାପାଙ୍କର ମଧ୍ୟ ଜନ୍ମ ଅଛି, ସେହିପରି ରାବଣ ମଧ୍ୟ ଜନ୍ମ ହୋଇଥାଏ, ଏ କଥା କାହାକୁ ବି ଜଣା ନାହିଁ। ଯଦି କାହାକୁ ପଚାରେ ଯେ ରାବଣକୁ କେବେଠାରୁ ଜଳାଉଛ, ତେବେ କହିବେ ତାହା ତ ଅନାଦିକାଳରୁ ଚାଲି ଆସିଛି। ଏଇସବୁ ରହସ୍ୟ ବାପା ହିଁ ବୁଝାଉଛନ୍ତି। ସେହି ଏକମାତ୍ର ବାବାଙ୍କର ଦୋକାନର ମହିମା ରହିଛି। ସୁଖ, ଶାନ୍ତି, ପବିତ୍ରତା ମନୁଷ୍ୟଙ୍କ ଠାରୁ ମନୁଷ୍ୟଙ୍କୁ ମିଳିପାରିବ ନାହିଁ। କେବଳ ଜଣକୁ କଣ ଶାନ୍ତି ମିଳିବ, ଏ କଥା ମିଛ କହୁଛନ୍ତି ଯେ ଅମୁକଙ୍କ ଠାରୁ ଶାନ୍ତି ମିଳିଲା। ଶାନ୍ତି ତ ମିଳିବ ଶାନ୍ତି ଧାମରେ। ଏଠାରେ ଜଣେ ଯଦି ଶାନ୍ତିରେ ଥିବେ ଏବଂ ଅନ୍ୟ ଜଣେ ତାଙ୍କୁ ଅଶାନ୍ତ କରିବେ, ତେବେ ସିଏ ତ ଶାନ୍ତିରେ ରହିପାରିବେ ନାହିଁ। ସୁଖ, ଶାନ୍ତି, ପବିତ୍ରତା ଏସବୁ ଜିନିଷର ବ୍ୟବସାୟୀ ଏକମାତ୍ର ଶିବ ବାବା ଅଟନ୍ତି। ବାବାଙ୍କ ସହ କେହି ଆସି ଏହି ଦିବ୍ୟ ଅଲୌକିକ ବ୍ୟବସାୟ କରନ୍ତୁ, ତାଙ୍କୁ ହିଁ କୁହାଯାଉଛି ସୌଦାଗର। ପବିତ୍ରତା, ସୁଖ, ଶାନ୍ତି, ସମ୍ପତ୍ତି ସବୁକିଛି ତାଙ୍କ ପାଖରେ ଅଛି, ଅପ୍ରାପ୍ତ କୌଣସି ବସ୍ତୁ ନାହିଁ। ସ୍ୱର୍ଗର ରାଜ୍ୟ ତୁମେ ପ୍ରାପ୍ତ କରୁଛ। ବାବା ତ ଦେବା ପାଇଁ ଆସୁଛନ୍ତି, କିନ୍ତୁ ନେଲାବାଲା ଥକି ଯାଉଛନ୍ତି। ମୁଁ କେବଳ ଦେବା ପାଇଁ ହିଁ ଆସୁଛି, ତୁମେ ନେବାରେ ଥଣ୍ଡା ହୋଇଯାଉଛ। ପିଲାମାନେ କହୁଛନ୍ତି ବାପା ମାୟାର ତୋଫାନ ଆସୁଛି। ହଁ, ପଦ ମତେ ବହୁତ ଉଚ୍ଚ ପାଇବାର ଅଛି, ସ୍ୱର୍ଗର ମାଲିକ ହେଉଛ, ଏହା କଣ କମ କଥା? ମେହନତ ତ କରିବାକୁ ହେବ, ସେଥିପାଇଁ ଶ୍ରୀମଦ ପାଳନ କର। ଯାହା ସବୁ ଜିନିଷ ମିଳୁଛି ତାହା ପୁଣି ଅନ୍ୟମାନଙ୍କୁ ମଧ୍ୟ ଦେବାକୁ ପଡିବ। ଦାନ ମଧ୍ୟ କରିବାକୁ ପଡିବ। ଯଦି ପବିତ୍ର ହେବାର ଅଛି ତେବେ ପାଞ୍ଚ ବିକାରର ଦାନ ନିଶ୍ଚିନ୍ତ କରିବାକୁ ହେବ, ମେହନତ କରିବାକୁ ପଡିବ, ବାପାଙ୍କୁ ମନେ ପକାଇବାକୁ ହେବ, ତେବେ ଯାଇ କଳଙ୍କି ଛାଡିବ। ମୁଖ୍ୟ ହେଲା ବାପାଙ୍କ ସ୍ମୃତି। ଭଲେ ପ୍ରତିଜ୍ଞା କର ଯେ ବାପା, ମୁଁ କେବେ ହେଲେ ବିକାରଗ୍ରସ୍ତ ହେବି ନାହିଁ, କାହା ଉପରେ କ୍ରୋଧ କରିବି ନାହିଁ, କିନ୍ତୁ ନିଶ୍ଚିନ୍ତ ଯୋଗଯୁକ୍ତ ହୋଇ ରହିବାକୁ ହେବ। ନଚେତ ଜନ୍ମ ଜନ୍ମର ପାପ କିପରି ବିନାଶ ହେବ? ବାକି ଜ୍ଞାନ ତ ବହୁତ ସହଜ। 84 ଜନ୍ମର ଚକ୍ର କିପରି ଲଗାଇଛ ଏ କଥା କାହାକୁ ବି ତୁମେ ବୁଝାଇ ପାରିବ। ବାକି ଯୋଗର ଯାତ୍ରାରେ ମେହନତ ଅଛି। ଭାରତର ପ୍ରାଚୀନ ଯୋଗ ବହୁତ ପ୍ରସିଦ୍ଧ। ତେବେ ଜ୍ଞାନ କଣ ଦେଉଛନ୍ତି? ମନମନା ଭବ ଅର୍ଥାତ୍ କେବଳ ମୋତେ ମନେ ପକାଅ, ତାହେଲେ ତୁମର ବିକର୍ମ ବିନାଶ ହେବ। ତୁମେ ଗାୟନ ମଧ୍ୟ କରୁଥିଲ ଯେ ଆପଣ ଯେତେବେଳେ ଆସିବେ ତେବେ ଅନ୍ୟ ସବୁ ସଙ୍ଗ ଛାଡ଼ି ଏହା ଆପଣଙ୍କର ସଙ୍ଗରେ ହିଁ ଏକା ଆପଣଙ୍କର ସଙ୍ଗରେ ହିଁ ସଙ୍ଗ ଯୋଡ଼ିବି, ଆପଣଙ୍କ ପ୍ରତି ହିଁ ସମର୍ପଣ ହୋଇଯିବି, ଆପଣଙ୍କ ବିନା ଆଉ କାହାକୁ ମନେ ପକାଇବି ନାହିଁ। ଯଦି ପ୍ରତିଜ୍ଞା କରିଛ ତେବେ ଭୁଲି ଯାଉଛ କାହିଁକି? କହୁଛନ୍ତି ମଧ୍ୟ ହାତେ କାମ ହୃଦେ ରାମ, ତୁମେ ତ କର୍ମଯୋଗୀ ଅଟ, କର୍ମଧନ୍ଦା ଆଦି କରି ବୁଦ୍ଧିର ଯୋଗ ବାପାଙ୍କ ସହିତ ଲଗାଇବାକୁ ହେବ। ପ୍ରେମିକ ବାବା ନିଜେ କହୁଛନ୍ତି, ତୁମେ ପ୍ରେମିକା ମାନେ ଅଧାକଳ୍ପ ମନେ ପକାଇଛ, ଏବେ ମୁଁ ଆସିଛି ତେଣୁ ମୋତେ ମନେ ପକାଅ। ଏହି ୟାଦକୁ ହିଁ ବାରମ୍ବାର ଭୁଲି ଯାଉଛନ୍ତି, ଏଥିରେ ହିଁ ମେହନତ ରହିଛି। ଯଦି କର୍ମାତୀତ ଅବସ୍ଥା ହୋଇଯିବ ତେବେ ଏହି ଶରୀରକୁ ଛାଡିବାକୁ ହିଁ ପଡିବ। ଯେତେବେଳେ ରାଜଧାନୀ ସ୍ଥାପନ ହୋଇଯିବ ତେବେ ଯାଇ ତୁମେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବ। ଏବେ ତ ସମସ୍ତେ ପୁରୁଷାର୍ଥୀ ଅଟନ୍ତି, ମମା ବାବା ସବୁଠାରୁ ଅଧିକ ମନେ ପକାଉଛନ୍ତି। ସୂକ୍ଷ୍ମ ବତନରେ ମଧ୍ୟ ତାଙ୍କୁ ହିଁ ଦେଖିବାକୁ ମିଳୁଛି। ବାପା ବୁଝାଉଛନ୍ତି, ମୁଁ ଯାହାଙ୍କ ଶରୀରରେ ପ୍ରବେଶ କରୁଛି ସିଏ ବହୁତ ଜନ୍ମର ଅନ୍ତିମ ଜନ୍ମରେ ଅଛନ୍ତି, ସିଏ ମଧ୍ୟ ପୁରୁଷାର୍ଥ କରୁଛନ୍ତି। କର୍ମାତୀତ ଅବସ୍ଥାରେ ଏବେ କେହି ପହଞ୍ଚି ପାରିବେ ନାହିଁ। ଯଦି କର୍ମାତୀତ ଅବସ୍ଥା ଆସିଯାଏ ତେବେ ଏହି ଶରୀର ରହିପାରିବ ନାହିଁ। ବାବା ତ ବହୁତ ଭଲ ଭାବରେ ବୁଝାଉଛନ୍ତି। ତେବେ ବୁଝିଲା ବାଲାଙ୍କର ବୁଦ୍ଧି ଉପରେ ନିର୍ଭର କରେ। ସ୍ୱର୍ଗର ରଚୟିତା ଈଶ୍ୱର ପିତା ଜଣେ ହିଁ ଅଟନ୍ତି, ତାଙ୍କ ପାଖରେ ହିଁ ଜ୍ଞାନର ସମସ୍ତ ସାମଗ୍ରୀ ରହିଛି, ସିଏ ହିଁ ଯାଦୁକର ଅଟନ୍ତି। ଆଉ କାହାଠାରୁ ସୁଖ ଶାନ୍ତି ପବିତ୍ରତାର ସମ୍ପତ୍ତି ମିଳିପାରିବ ନାହିଁ। ବାବା ବହୁତ ଭଲ ଭାବରେ ବୁଝାଉଛନ୍ତି, ପିଲାମାନଙ୍କୁ ନିଜେ ଧାରଣ କରି ଅନ୍ୟମାନଙ୍କୁ ଧାରଣ କରାଇବାକୁ ହେବ। ଜ୍ଞାନକୁ ଯିଏ ଯେତେ ଧାରଣ କରୁଛନ୍ତି ସେ ସମ୍ପତ୍ତି ନେଉଛନ୍ତି। ଦିନକୁ ଦିନ ତୁମକୁ ବହୁତ ଗୁହେ ଜ୍ଞାନ ମିଳୁଛି। ଲକ୍ଷ୍ମୀ ନାରାୟଣଙ୍କୁ ଦେଖ କେତେ ଦିବ୍ୟତାପୂର୍ଣ୍ଣ ଅଟନ୍ତି, ତେଣୁ ତାଙ୍କ ଭଳି ମଧୁର ଓ ଦିବ୍ୟ ହେବା ଉଚିତ। ଆଚ୍ଛା, ମିଠା ମିଠା ଶିଖିଲେ ଯେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆଉ କୌଣସି ସତ୍ସଙ୍ଗରେ କଣ ଏଭଳି କହୁଛନ୍ତି? ଏହା ଆମର ବିଲକୁଲ ନୂଆ ଭାଷା ଅଟେ, ଯାହାକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ। ଆଚ୍ଛା, ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ବାବାଙ୍କ ଦ୍ୱାରା ଯେଉଁ ସୁଖ ଶାନ୍ତି ପବିତ୍ରତା ରୂପକ ସାମଗ୍ରୀ ମିଳିଛି ତାହା ସମସ୍ତଙ୍କୁ ଦେବାକୁ ହେବ। ପ୍ରଥମେ ବିକାର ଗୁଡିକର ଦାନ ଦେଇ ପବିତ୍ର ହେବାକୁ ପଡିବ, ତାପରେ ଅବିନାଶୀ ଜ୍ଞାନ ଧନର ଦାନ କରିବାକୁ ହେବ। ନମ୍ବର 2, ଦେବତା ମାନଙ୍କ ଭଳି ମଧୁର ହେବାକୁ ପଡିବ। ବାପଦାଦାଙ୍କ ସହିତ ଯେଉଁ ପ୍ରତିଜ୍ଞା କରିଛ ତାକୁ ସର୍ବଦା ମନେ ରଖିବାକୁ ହେବ, ଏବଂ ବାପାଙ୍କର ସ୍ମୃତିରେ ରହି ବିକର୍ମକୁ ମଧ୍ୟ ବିନାଶ କରିବାକୁ ହେବ। ପରଧନ ନିମିତ ପଣିଆର ସ୍ମୃତି ଦ୍ୱାରା ନିଜର ପ୍ରତ୍ୟେକ ସଂକଳ୍ପ ଉପରେ ଧ୍ୟାନ ଦେଉଥିବା ନିବାରଣ ସ୍ୱରୂପ ହେବ। ନିମିତ୍ତ ହୋଇଥିବା ଆତ୍ମାମାନଙ୍କ ଉପରେ ସମସ୍ତଙ୍କର ନଜର ରହିଥାଏ। ସେଥିପାଇଁ ନିମିତ୍ତ ହୋଇଥିବା ଆତ୍ମାମାନଙ୍କୁ ବିଶେଷ କରି ନିଜର ପ୍ରତ୍ୟେକ ସଂକଳ୍ପ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଯଦି ନିମିତ୍ତ ହୋଇଥିବା ପିଲାମାନେ ମଧ୍ୟ କୌଣସି କାରଣ ଶୁଣାଉଛନ୍ତି, ତେବେ ସେମାନଙ୍କୁ ଅନୁକରଣ କରୁଥିବା ଆତ୍ମାମାନେ ମଧ୍ୟ ଅନେକ କାରଣ ଶୁଣାଇବେ। ଯଦି ନିମିତ୍ତ ଆତ୍ମାମାନଙ୍କ ଭିତରେ କୌଣସି କମି ରହିଥିବ, ତେବେ ତାହା ଲୁଚିପାରିବ ନାହିଁ। ସେଥିପାଇଁ ନିଜର ସଂକଳ୍ପ, ବାଣୀ ଏବଂ କର୍ମ ଉପରେ ବିଶେଷ ଧ୍ୟାନ ଦେଇ ନିବାରଣ ସ୍ୱରୂପ ହୁଅ। ସ୍ଲୋଗାନ: ଜ୍ଞାନୀ ତୋ ଆତ୍ମା ତାଙ୍କୁ କୁହାଯିବ ଯାହାଙ୍କ ଭିତରେ ନିଜର ଗୁଣ ବା ବିଶେଷତା ଗୁଡ଼ିକର ମଧ୍ୟ ଅଭିମାନ ନଥିବ। ଅବ୍ୟକ୍ତ ଇସାରା: ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ଜୀବନରେ ମଧୁରତାର ଗୁଣ ସେତେବେଳେ ଆସିବ ଯେତେବେଳେ ନିଜର ବା ଅନ୍ୟମାନଙ୍କର ଅତୀତକୁ ନ ଦେଖି ନିଜର ସଂସ୍କାରକୁ ସରଳ ଏବଂ ନମ୍ର ଚିତ କରିବ। କାରଣ ସରଳ ଚିତ ଆତ୍ମାର ଗୁଣ ହିଁ ମଧୁରତା ଅଟେ। ସେମାନଙ୍କର ନୟନ ଦ୍ୱାରା, ମୁଖ ଦ୍ୱାରା, ଚାଲିଚଳନ ଦ୍ୱାରା ମଧୁରତାର ଗୁଣ ପ୍ରତ୍ୟକ୍ଷରେ ଦେଖାଯାଇଥାଏ। ତେବେ ମଧୁରତା ଏବଂ ନମ୍ରତା ଏହି ଦୁଇଟି ବିଶେଷ ଧାରଣା ଦ୍ୱାରା ସର୍ବଦା ବିଶ୍ୱ କଲ୍ୟାଣକାରୀ, ମହାଦାନୀ ଏବଂ ବରଦାନୀ ହୋଇଯିବ ତଥା ସହଜରେ ସ୍ନେହର ପ୍ରମାଣ ଦେଇପାରିବ। ଆଚ୍ଛା, ଓମ୍ ଶାନ୍ତି।